କଣ 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 ହଉଛୁ? ଆରେ ମତେ ସଜବାଜ କରିବା ପୂର୍ବରୁ ମତେ ପ୍ରଥମେ କହ, ମୁଁ ଶ୍ୱଶୁରଙ୍କ ସହ କେମିତି କଥାବାର୍ତ୍ତା କରିବି?
ଗୋଡ ଧୀରେ ଧୀରେ ଚାପି ଘରେ ପଶିବୁ, ମୁଣ୍ଡ ନଇ ଶ୍ୱଶୁରଙ୍କୁ ଓଳିକି ହେବୁ, ଘରେ ପଶିବୁ ଓଳିକି ହେବୁ, ଘରେ ପଶିବୁ ଓଳିକି ହେବୁ। ନ କହିଲେ ମୋଟେ ବସି ଯିବୁନି, ଆଗ ଆଗ କଥା ତୁ କହିବୁନି, ଯାହା ପଚାରିବେ ଭାବି ଚିନ୍ତି କରି ସରଳ ଭାଷାରେ ଉତ୍ତର ଦେବୁ। ଗୋଡ ଧୀରେ ଧୀରେ ଚାପି ଘରେ ପଶିବୁ, ମୁଣ୍ଡ ନଇ ଶ୍ୱଶୁରଙ୍କୁ ଓଳିକି ହେବୁ, ଘରେ ପଶିବୁ ଓଳିକି ହେବୁ, ଘରେ ପଶିବୁ ଓଳିକି ହେବୁ।
ମତେ ଯଦି ଖାଇବାକୁ ଡାକିବେ?
ଯଦି ତତେ ଡାକିବେ ଖାଇବାକୁ, ଚାହିବୁନି କେବେ କାହା ମୁହକୁ, ଲାଜ ଲାଜ ହୋଇ ବସିବୁ ସାଙ୍ଗରେ, ଦାମିକା ମିଠାକୁ ଆଗ ଖାଇବୁ।
ସାଲେପୁର ମିଠା ଖାଇବି ନା ପାହାଳ ମିଠା ଖାଇବି?
ଭଲ ଲୋକ ହୋଇଥିଲେ ଶ୍ୱଶୁର, ଜାଣିନେବେ ଉଚ୍ଚ ମନ ଜୋଇର, ଏଇ ତ କଥା କରିବୁ ତୁ ଯେବେ ନିଶ୍ଚୟ ରେଣୁକୁ ବାହା ହୋଇବୁ।
ଠିକ ଅଛି ଠିକ ଅଛି, ଚାଲ ଆର ଘରକୁ ଯାଇ ଆଗ ମେକଅପ ହବାକୁ ପଡିବ, କାରଣ ତାଙ୍କର ଆସିବା ସମୟ ହେଇଗଲାଣି। ନା
ଆରେ ତୁ ତ ଡେରି କରୁଛୁ, ମୁଁ କଣ କରିବି?
ହଁ ହଁ ହଁ,
ନମସ୍କାର କାଙ୍ଗାଳି ଭାଇ, ନମସ୍କାର। ବସ ବସ ମୋ ଭାଇ, ସବୁ କାମ ସରିଲାଣି, କେବଳ ଏଇ ନିଶଟାକୁ ସାଉଁଳେଇ ମୋଡ଼ିଦେଲେ କାମ ଶେଷ। ଆଉ
ମଲା ବସିବାକୁ ଆଉ ସମୟ ଅଛି ନା? ବସି ବସି ପୁରା ମୋ ଅଣ୍ଟା ପିଠି ଉଧେଇଲାଣି। ହୋ, ମୁଁ 2 ଘଣ୍ଟା ହେଲା ତୁମ ଦୁହିଁକୁ ମଇଦରପଡ଼ା ଛକରେ ଅପେକ୍ଷା କରିଛି, ଅଥଚ ତମେ 2 ଜଣ ଏଠି ବସି ନିଶ ମୁଡୁଛ। ଏଥର ଉଠ ବୈରାଗୀ
ଭାଇ। ମୋ
ଓ
ଖରାରେ ମୁଁ ଜମାରୁ ଏତେ ବାଟ ଯାଇପାରିବିନି।
କାହିଁକି? ଗୋଡରେ କଣ ମାଛ ଆଖିଆ ହେଇଛି ନା କଣ?
ନାଇଁ ଯେ।
ତେବେ ଆଉ କଣ?
ଭାଇ ହେ ଶୁଣ ଦୁଃଖ ମୋହର, ଭାଇ ହେ ଶୁଣ ଦୁଃଖ ମୋହର, ଶୁଣ ଫୁଲାର ଗଦି ବରଷ ହେଲା, ଅଚଳ କଲାଣି ମୋର ଶରୀର।
ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କରୁନୁ କାହିଁକି?
ଯାଇଥିଲି ତୁମ ଭିଣେଇ ସାଥେ, ତାକୁ ତୋର ବାବୁ ଦେଖିଲେ ମୋତେ, ହାତେ ପଟି ବାନ୍ଧି ବେଲୁନୁ ଚିପିଲେ, କହିଲେ ହୋଇଛି ବ୍ଲଡ ପ୍ରେସର।
ଆଉ ସବୁ କଣ ହେଇଛି କହିଯା।
ସବୁବେଳେ ମୋତେ ଲାଗୁଛି ନିଦ, ଆଉ ଖାଇବିନି ଏତେ ଔଷଧ, ହାଲୁକ ସୁଖୁଛି ଖରାକୁ ଦେଖିଲେ, ଛାତିରେ ପଡୁଛି ଚୁଡା ପାହାର।
ଆରେ ଔଷଧ ନ ଖାଇଲେ ଭଲ ହବୁ କେମିତି କହିଲୁ? ମୁଁ ଭାବୁଛି ତୁ ଟିକେ ଅଧିକା ମୋଟି ହେଇଯାଇଛୁ ତ, ସେଇଥିପାଇଁ ଚାଲିବାକୁ କଷ୍ଟ ହଉଛି। ଠିକ ଅଛି ଠିକ ଅଛି, ବାହାରେ 2ଟା ରିକ୍ସା ଆଣି ରଖିଛି, ଗୋଟିକରେ ବୈରାଗୀ ଆଉ ମୁଁ ଯିବୁ, ଅନ୍ୟଟିରେ ତୁ ବସ।
ନାଇଁ ମୋ କାଙ୍ଗାଳି ଭାଇ, ତମ ଭଉଣୀ କଥା ଶୁଣିଲ ଟି? ଯଦି ବାଟରେ ମୁଣ୍ଡ ବୁଲେଇବ ତେବେ ରିକ୍ସାରୁ ଖସି ପଡିବା ଅସମ୍ଭବ ନୁହେଁ, ତେଣୁ ତାକୁ ଧରି ମୁଁ ତା ପାଖରେ ବସୁଛି, ତୁମେ ଅନ୍ୟ ରିକ୍ସାରେ ବସ। ନା କଣ କହୁଛ ରେଣୁ ବୋଉ?
ହଁ ମୋ ପାଖରେ ନ ବସିଲେ ମୁଁ କଣ ଏକୁଟିଆ ବସି ପାରିବି?
ତେବେ କଣ ଉଠିବା?
ହଁ ହଁ ଉଠ ଉଠ।
ହେରେ ବେଣୁ, ତୁ ମୋ କଥା ମାନିବୁ ନାହିଁ ତ? ଠିକ ଅଛି, ମୁଁ ଚାଲିଲି।
ନିତୁ ଶୁଣ ଶୁଣ,
କଣ କଣ
ତୁ ଏମିତି ରାଗ ନା? ଆରେ ତୋ କଥା ମୁଁ କଣ କେବେ ଅମାନ୍ୟ କରିଛି?
ହେଲେ ହେଲେ ମୁଁ କିଛି ଶୁଣିବି ନାହିଁ, ତୁ ଚୁପଚାପ ହେଇକି ବ, ମୁଁ ଶୀଘ୍ର ମେକଅପ ସାରେ।
ଦେଖ ତୁ ଜମା ରାଗ ନା ରେ ନିତୁ, ତୁ ଜମା ରାଗ ନା। ଆରେ ତୁ ରାଗିଲେ ନା?
କଣ
ରେଣୁ କଥା ମୋର ବେଶୀ ମନେ ପଡୁଛି ରେ, ଆଉ କାନ୍ଦ ବି ମାଡୁଛି। ସାଙ୍ଗ ତୁ ସବୁ କର, ସବୁ କର, ହେଲେ ହଠା ମାରି ନିଶଟା ଲଗା ନା ରେ।
ବୁଝିଲ ବେଣୁ ଦର, ମଜା ତ ସେଇଠି। ଆଉ ତୁ ନିଶର ମହିମା ଜାଣିନୁ ଜାଣିନୁ, ଶୁଣିବୁ ଯଦି ନା କହିବୁ ଦିଦିଟା ନିଶ ନ କହିବ।
ନିଶର ପୁଣି ମହିମା? ତାହେଲେ ଶୁଣାନି, ତୁ ଶୁଣା ଚୁମ୍ବକରେ ମତେ ଟିକେ ଶୁଣା।
ନିଶ ତ ଅନେକ ଜାତି ଶୁଣିଲେ ତା କରାମତି ଖାବୁରେ ଯିବୁ ତୁ ତ ପେଣୁଆରେ। ହୋଇଥା ପଛେ ଯେତେ ଟାଣୁଆରେ, ହୋଇଥା ପଛେ ଯେତେ ଟାଣୁଆରେ।
ହଁ ଆଚ୍ଛା, ଇଏ କେତେ ଜାତି ନିଶ କଥା ଜାଣିଛୁ ତୁ ଟିକେ ମତେ କହ।
ନିଶ ରଖି ପରଜା ପତିଆ, ସ୍ୱାଧୀନ କଲେ ଆମ ଇଣ୍ଡିଆ। ମୋଟା ନିଶ ରଖିଥିଲା ରାବଣ, ସୀତାଙ୍କୁ ସେ କରିନେଲା ହରଣ। ମୁଖ ଦାନ୍ତୁରାଙ୍କ ଆଲୁରିଆ ନିଶ, ଝୁଲା ନିଶ ରଖେ ପାଣୁଆରେ। ହୋଇଥା ପଛେ ଯେତେ ଟାଣୁଆରେ, ହୋଇଥା ପଛେ ଯେତେ ଟାଣୁଆରେ।
ଓହୋ, ମତେ ସେଥିରୁ କଣ ମିଳିବ କହିଲୁ ସାଙ୍ଗ? ଆରେ ମୁଁ ଶ୍ୱଶୁର ଘରକୁ ବର ସାଜିକି ଯିବି, ବାସ ମୁଁ କେମିତିଆ ନିଶ ରଖିବି, ତୁ ସେଇ କଥା କହୁନ।
ବର ରଖିଗଲେ ସରୁ ନିଶ, ଶ୍ୱଶୁର ଘରେ ମିଳେ ପୌରୁଷ। ତାକୁ ଆମୁହକୁ ଅଥା ନିଶ, ଲଢେଇ ବାଲାଙ୍କ ଗାଲ ମୁଛ। ଖଣ୍ଡେରାଙ୍କୁ ମାନେ କହରା ନିଶଟି, ନାଟୁଆଙ୍କ ନିଶ ଅଠା ଦିଆରେ। ହୋଇଥା ପଛେ ଯେତେ ଟାଣୁଆରେ, ହଁ ହୋଇଥା ପଛେ ଯେତେ ଟାଣୁଆରେ।
ଆଉ ଡାକ୍ତର କବି ଲେଖକ ଏମାନଙ୍କର ନିଶ ଉପରେ ଗବେଷଣା କରିବୁ ନା ନାଇଁ?
ଡାକ୍ତରଙ୍କ ନିଶ ଅତି ସରୁ, ଦେଖି ଉଠେ ରୋଗୀ ମରୁ ମରୁ। କବି ଲେଖଙ୍କ ତେଲ ମଖା, କଚା ନିଶ ତାଙ୍କର ସଳଖା। କଲମରେ ନିଶ କୁଣ୍ଡାଇ ଭାବନ୍ତି, ସବୁଠାରୁ ବେଶୀ ସିଏ ବୁଦ୍ଧିଆରେ। ହୋଇଥା ପଛେ ଯେତେ ଟାଣୁଆରେ, ହଁ ହୋଇଥା ପଛେ ଯେତେ ଟାଣୁଆରେ।
ସତେ ତେବେ ମତେ ଯୋଉ ନିଶଟା ମାନିବ ସେମିତିଆ ନିଶ କରିଦେ।
ଠିକ ଅଛି, ଠିକ ହଲଚଲ ନହିକି ଚୁପଚାପ ଚୁପଚାପ ଠିକ ହେଲା। ଦେଖ ଏଥର ଆଇନାରେ ମୁହଁ ଦେଖ।
ନିତ୍ୟା, ମୋରି ମୁହଁଟି
ଆଉ
ବିଲକୁଲ କାର୍ତ୍ତିକ ସ୍ୱର ଚେହେରାରେ ନିତୁଲ କାର୍ତ୍ତିକ ସ୍ୱର ଚେହେରା। ରେଣୁ ରେଣିଲ, ତୁ ଯଦି ମୋର ବେଶ ଦେଖିବୁ ନା।
ଆହାଲୋ ସୁନ୍ଦରୀ ରେଣୁ, ମୁଁ ତୋ ବର, ମୋ ନା ବେଣୁ। ଆହାଲୋ ସୁନ୍ଦରୀ ରେଣୁ, ମୁଁ ତୋ ବର, ମୋ ନା ବେଣୁ। ଏତେ ଦୂରେ ରହି କହଲୋ କେମିତି, ଏତେ ଦୂରେ ରହି କହଲୋ କେମିତି। ମନକୁ ମୋହର ଟାଣୁ, ତତେ ପାସରି ପାରେ ନା ମନୁ, ତତେ ପାସରି ପାରେ ନା ମନୁ। ଦିନେ କନିଆ ତୁ ସାଜିବୁ, ମୋ ପାଖେ ବେଦିରେ ବସିବୁ। ସୁଯୋଗ ଦେଖି ମୁଁ ଚିମୁଟିବି, ତତେ ଓଢ଼ଣା ଫାଙ୍କେ ହସିବୁ। ସେ ହସ ଭିତରେ ମାରିଦେବୁ ଫୁଲ ଧନୁ, ତତେ ପାସରି ପାରେ ନା ମନୁ, ତତେ ପାସରି ପାରେ ନା ମନୁ।
ଟାଣିବ ନାଇଁ ତୋତେ, ପରା ସିଏ ପ୍ରେମ ଡରିରେ ବାନ୍ଧି ଧରିଛି ରେ।
ହେବ ଆମ ଚୌଠି ରାତି, ହରିବଲ ତୋହର ଛାତି। ମିଞ୍ଜି ମିଞ୍ଜି ଘିଅ ଦୀପାଳି ଆଲୁଅ ଜଳୁଥିବ ସେହି ରାତି। ଉହାଇ ବାରାତି ପ୍ରୀତି ଚିଜ କିଣୁ କିଣୁ, ତତେ ପାସରି ପାରେ ନା ମନୁ, ତତେ ପାସରି ପାରେ ନା ମନୁ।
କିରେ ବେଣୁ, ତୋର ଏତେ ଗୁଣ ଥିଲାଟି, ଏଠୁ ଉଠି ଯାଇ ଆରୋହରେ ବସ୍ତା। ବୁଝିଲୁ, ମୁଁ ନଟା କିବା ପର୍ଯ୍ୟନ୍ତ ଏଠି ଆସିବୁ ନାହିଁ, ଜମା ଆସିବୁ ନାହିଁ। ମୁଁ ସେମାନଙ୍କୁ ବାହାରେ ଅପେକ୍ଷା କରିବି। ଆସ
ଆସନ୍ତୁ ଆସନ୍ତୁ ଆଜ୍ଞା, ଏଇ ଘରେ ବସନ୍ତୁ, ମୁଁ ଏଇ ସାଙ୍ଗ ସାଙ୍ଗ ବେଣୁଧରକୁ ଡାକି ଦଉଛି। ଇଏ ବେଣୁ, ଏ ବେଣୁ,
ଆମ ସମୁଦି ସମୁଦିଣୀକୁ କାଇଁ ଦେଖୁନି?
ନାଇଁ ନାଇଁ ନାଇଁ, ପ୍ରଥମେ ତାଙ୍କ ସାଙ୍ଗେ ସାକ୍ଷାତ ହବା ଦରକାର।
ଏଇଠି ସମସ୍ତଙ୍କୁ ନମସ୍କାର କରୁଛି।
ଏ ବାବୁ ପୁଣି କିଏ?
ଚିହ୍ନି ପାରୁନାହାନ୍ତି ଆଜ୍ଞା?
ନା,
ମୁଁ ପରା ବେଣୁଧର।
ବେଣୁଧର? ତମେ ବେଣୁଧର? ମୁଁ ଆର ଥରକୁ ତମକୁ ଦେଖିବାକୁ ଆସିଲା ବେଳେ ତମର ତ ଏ ପ୍ରଜାପତିଆ ନିଶ ଦେଖିନଥିଲି।
କେମିତି ଦେଖିଥାନ୍ତ? ସେତେବେଳେ ପରା ମୋର ଠାକୁରାଣୀଙ୍କ ପାଖରେ ମାନସିକ ଥିଲା, ସେଥିପାଇଁ ମୁଁ ନିଶଟା କାଟି ଦେଇଥିଲି।
ଓହୋ,
ତଥାପି ଆପଣ ମାନେ ଅବିଶ୍ୱାସ କରି କହିଗଲେ ନିଶ ରଖିବାକୁ।
ମାନସିକରେ ଜାଳ ପକେଇ ନଣ୍ଡା ହବା କଥା ଆମେ ଜାଣିଥିଲୁ, ହେଲେ ନଣ୍ଡା ନ ହୋଇ ନିଶ କାଟିବା କଥା ଆଜି ନୂଆ କରି ଜାଣିଲୁ। ହେଲା ବାପା, ହେଲା, ଟିକେ ବାପା ବୋଉଙ୍କୁ ଡକାଓ।
ଡକେଇବା ଦରକାର ନାହିଁ ଆଜ୍ଞା, ମୁଁ ଆସିଗଲିଣି। ନମସ୍କାର।
ନିତିଆ, ଏ ବାବୁ ଜଣ କିଏ?
ଇଏ ପରା ମଉସା।
କିଏ ବାବୁ? ନିଜର ବାପାଙ୍କୁ ଚିହ୍ନି ପାରୁନା?
ଇଏ ଆମ ସମୁଦି, କିନ୍ତୁ ସମୁଦି ତ ଆମର ବିଲକୁଲ ଚନ୍ଦା। ଆଙ୍କ ମୁଣ୍ଡରେ କଣ କଳା ମଚ ମଚ ବାଳ ଭର୍ତ୍ତି ହେଇଛି? ସମୁଦିଣୀକି ଡକାଓ।
ଏଇ ତ ମାଉସା ଆଇଲାଣି ଆଉ।
ତମେ ଚିହ୍ନି ପାରୁନା କି ସମୁଦିଣୀ? କେମିତି ଚିହ୍ନିବି, କେତେ ଦିନ ତଳେ ଦେଖିଥିଲି, ସେତେବେଳେ ତମ ବାଳ ଅଧା ଅଧି ପାଚି ଯାଇଥିଲା। ଭାବୁଥିଲି ଏବେ ବିଲକୁଲ ବଗ ପକ୍ଷୀ ଭଳି ଧଳା ହେଇଯାଇଥିବ, କିନ୍ତୁ ତା ନହେଇ କଣ ହାଣ୍ଡି କଳା ଭଳି ଦିଶୁଛି। ତା ଛଡା ତମେ ତ ପୁରାପୁରି କଳା ଦେଖାଯାଉଥିଲ, ଆଜି କଣ ନାଗସାପ ଭଳି ହଳଦୀ ଗରଗର ଦିଶୁଛ? ତମେ ଆମ ସମୁଦୁଣୀ ନା ସମୁଦୁଣୀଙ୍କ ସାନ ଭଉଣୀ ବା?
କଣ ଏତେ ଗପୁଛ ମ? ନାଇଁ କଣ ଏତେ ଗପୁଛ? ମୁଁ କଣ କାଳି? ମୁଁ କଣ ପାଚିଲା ମୁଣ୍ଡି? ନ କହି ନ କହି ତ ବହୁତ କଥା କହିଲଣି, ପୁଣି କହୁଛ କଣ ନା ମୁଁ ତମ ସମୁଦୁଣୀର ସାନ ଭଉଣୀ, ବୁଝିଲ? ମୁଁ ହଉଛି ପୁଅର ମା, ମୋ ଉପରେ ପଡି ଏମିତି କଥା କହିବା ତମର ଭୁଲ କଣ ବୋଲି ମତେ ଭାବୁଛ କି?
ଏଡେ ପାଟି କରୁଛ କାହିଁକି ବେଣୁ ବୋଉ ଯଶବନ୍ତୀ?
ତମେ ତମେ ପୁଣି କିଏ ହୋ?
ମାଇଲେ ବୋଉ, ତୁ କଣ ବାପାଙ୍କୁ ଚିହ୍ନି ପାରୁନ?
ବାପା କିଏ ତ ବାପା? ଆଉ ତମେ କିଏ?
ତମେ ଅଇନା ଆଗରେ ଠିଆ ହେଇ ଦେଖ, ନିଜକୁ ବି ନିଜେ ଚିହ୍ନି ପାରିବନି, ବୁଝିଲ ସମୁଦୁଣୀ? ସମୁଦି ତାଙ୍କ ମୁଣ୍ଡରେ ନକିଲି ବାଳ ଲଗେଇଛନ୍ତି, ଆଉ ତମ ପୁଅ ବେଣୁଧର ନକିଲି ନିଶ ଲଗେଇଛନ୍ତି, ଆଉ ତୁମେ ବି ନକିଲି ରଙ୍ଗ ବୋଳି ବାଳକୁ କଳା କରିବା ସାଙ୍ଗେ ସାଙ୍ଗେ ବଟା ହଳଦୀ ବୋଳି କଳା ଦେହକୁ ହଳଦିଆ କରିଛ। ଆମେ ଜାଣିଲୁ ତମେ ସମସ୍ତେ ନକଲି, ଏ ଘର ନକଲି, ତମ କଥା ନକଲି, କଣ କାଙ୍ଗାଳି ଭାଇ, ଠିକ ନା ଭୁଲ?
ନାଇଁ ନାଇଁ ନାଇଁ, ବିଲକୁଲ ଠିକ। ଦେଖ ବୈରାଗୀ, ଝିଅ ଦବ ତମେ, ତମେ ଯାହା ବୁଝିବ ସେଇଆ କର।
ହଁ ହଉ, ସେସବୁ କଥା ପଛେ, ଇଏ ଆଗେ ଟିକେ ଜଳ ଯୋଗର ବ୍ୟବସ୍ଥା ହଉ। ଆହେ ବେଣୁ ବୋଉ ଯଶବନ୍ତୀ, ଆରେ ଏମିତି ବସି ଭଲ ଭଲ କରି ଚାହିଁଛ କଣ? ଆରେ ଯାଅ ଆର ଘରେ ଠା ପାଣି କର। ଶୁଣ, ଇଏ ଜଳଖିଆ ସାଙ୍ଗରେ ପୋଡ଼ ପିଠା ଦବାକୁ ଯେମିତି ଭୁଲି ନ ଯାଅ।
ପୋଡ଼ ପିଠା ଅଦିନରେ ଏ ବ୍ୟବସ୍ଥା? ରଜ ପରା ଆହୁରି ପାଞ୍ଚ ଦିନ ଅଛି, ଆଜିଠାରୁ କି ପୋଡ ପିଠା ବା?
କାଲି ଏତିକି ନୁହେଁ ମା ସମୁଦୁଣୀ, ଆମ ଘରେ ସବୁ ପର୍ବପର୍ବାଣି ପାଞ୍ଚ ଦିନ ଆଗରୁ ପାଳନ କରାଯାଏ, ଶହ ଶହ ଟଙ୍କା ପରା ଖର୍ଚ୍ଚ ହୁଏ, ଏଇଟା କୋଉ ନୂଆ କଥା କି?
ହେ କି କଥା କହୁଛ, ତେବେ ତ ଇଏ ଗୋଟାଏ ଖାନଦାନିଆ ଘର, ତମେ ସବୁ ବସି ପୋଡ ପିଠା ଖାଉଥାଅ, ଆମେ ଚାଲିଲୁ।
ଚାଲିଲୁ ମାନେ?
ଚାଲିଲୁ ମାନେ ଚାଲିଲୁ, ଅର୍ଥାତ ଏଠି ବାହାଘର ଆଉ ହେଇପାରିବ ନା।
ନିତ୍ୟା,
ଚୁପଚାପ।
ଆଉ ଥିରେ ହେଇ ବସିବାର ସମୟ ନାହିଁ, ମୁଁ ଧର୍ମଘଟ କରିବି, ଧର୍ମଘଟ, ମୁଁ ବାହାରିବି। ମେକଅପ ମୁଁ ହେଲି, ଆର ଥରକ ଶ୍ୱଶୁର କହିଥିବାରୁ ଗୁରୁଜନଙ୍କ କଥା ନ ଭାଙ୍ଗି ନକଲି ନିଶ ଲଗେଇଲି, ହେଲେ ହେଲେ ବୁଢା ବୁଢୀ ମାନେ ମୋ ବାପା ବୋଉଙ୍କୁ ରସିକ ପଣିଆ ଦେଖେଇବାକୁ କିଏ କହୁଥିଲା? ତାଙ୍କରି ଯୋଗୁ ମୁଁ ଥରା ଭୂତ ହେବି, ଏଣୁକୁ ମଧ୍ୟ ମୁଁ ହରେଇବି।
ଦେଖ ଦେଖ ସମୁଦି, ଇଏ ମୋ ପୁଅର ଇଏ କଇ ଉଠା କାନ୍ଦ ପ୍ରମାଣ କରିଦଉଛି, ସିଏ ତମ ଝିଅକୁ କେତେ ଭଲ ପାଏ, ଇଏ ତେଣୁ ଆମକୁ ପଛେ ବାଦ ଦିଅ, ହେଲେ ଆମ ବେଣୁ ଟିକି ଜଇ କର, ମୋର ଧନ ଦରବ ମୋଟେ ଦରକାର ନାହିଁ, ମୋଟେ ଦରକାର ନାହିଁ।
ଝିଅ ମୋର, ବୁଝିଲ? ତାକୁ ଯୋଗ୍ୟ ପାତ୍ର ସାଙ୍ଗରେ ବାହା ଦେବା ମୋର କର୍ତ୍ତବ୍ୟ, ଏଥିପାଇଁ କାହାରି ଅନୁରୋଧ କିମ୍ବା ଆଦେଶକୁ ମାନିବା ପାଇଁ ମୁଁ ବାଧ୍ୟ ନୁହେଁ।
ଉଠ କାଙ୍ଗାଳି ଭାଇ, ଉଠ ରେଣୁ ବୋଉ, ଉଠ ଉଠ ଯିବା।
ଉଠିବି ନାହିଁ ଆଉ କଣ ବସିବି। ଏ ବାଛି ବାଛି ଗୋଟାଏ ଜୋକ୍ କର ଘରେ ପ୍ରସ୍ତାବ ପକେଇଛ ଯେ କଣ ଆହାକୁ ଏ କଥା କହିବାକୁ ବି ଲାଜ ଲାଗିବ।
ତରେ 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 ମୋ ମୁହଁକୁ ଯାଆନ୍ତୁ, ତରେ ନିରାଶ କରି ଉଠି ଯାଆନ୍ତୁ ନାହିଁ, ଉଠି ଯାଆନ୍ତୁ ନାହିଁ। ତୁମ ଝିଅ ବିନା ମୁଁ କଦାପି ବଞ୍ଚି ପାରିବି
ନାହିଁ। କଥା କହି ଶିଖ, ତମେ ସୀମା ଟପି ଯାଉଛ।
ଆଚ୍ଛା ମଉସା, ମଉସା ତମେ ଇଏ ନକଲି ବାଳ ଲଗେଇବା କଣ ଦରକାର ଥିଲା କହିଲ? ମାଉସୀ ମୁଣ୍ଡରେ କଳା, ଦେହ ସାରା ହଳଦୀ ବୋଳିବା କଣ ଦରକାର ଥିଲା କହିଲ?
ବେଣୁଆ ନକଲି ନିଶ ଲଗେଇବା କଣ ଦରକାର ଥିଲା?
ଆରେ ସିଏ ତ ବାହା ହବ, ତାକୁ ଯୋଉଟା ସୁନ୍ଦର ଲାଗିବ ସିଏ ସେଇଆ କରିବ, ତାପରେ ତୁମେ ଏମିତି କରିଦବ?
ଆରେ ବାବୁ ଶୁଣ, ଇଏ ଆମ ଭିତରେ ଝଗଡା କରି କଣ ହବ? ଧରି ନିଅ ସେ ଝିଅ ଆମ କପାଳରେ ନାହିଁ। ବେଣୁଆ ତୁ କାନ୍ଦନା ରେ ବାପା, ଇଏ ଦେଖ, ଇଏ ନିତ୍ୟା ଦେଖ ବାପା, ଇଏ ବେଣୁଆଟା କାନ୍ଦୁଛି, ତୁ ତାକୁ ଟିକେ ବୁଝେଇ ଦେ। ଶୁଣୁ ଶୁଣୁ, ଆଉ ଗୋଟେ ସୁନ୍ଦର ଝିଅ ଦେଖ, ଏଇ ମାସରେ ବେଣୁର ବାହାଘର ଯେମିତି ହେଲେ କରିବା। ଇଏ ଆସ ବେଣୁ ବୋଉ ଯଶୋବନ୍ତୀ ଆସ।
ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର, ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର। ମୋ ପାଇଁ ପାଷାଣ ହେଲେ ସବୁ ଠାକୁର, ମୋ ପାଇଁ ପାଷାଣ ହେଲେ ସବୁ ଠାକୁର। ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର, ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର। ଦେଖିବୁ ଚାଲେ କିଣି ରଖିଛି ମୁହିଁ, କେମିତିକା ପାଟ ଶାଢ଼ୀ ରେଣୁକା ପାଇଁ। ପୁଅ ପାଇଁ କିଣି ଅଛି ପପୁ ବୋତଲ, ଆଉ ଝିଅ ପାଇଁ ଦୁଧ ଖଡ଼ି ବହି ପତର। ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର, ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର। ଭୁଲି ଯା ପଛ କଥା ମନରୁ ତୁହି, ଏସବୁ ଘଟିଲା ଖାଲି ଆମରି ପାଇଁ। ରସିକ ପଣିଆ କାଳ ହେଲା ଆମର, ସେଥିପାଇଁ ଭାଙ୍ଗି ଗଲା ତୋ ବାହାଘର। ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର, ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର। ବାହା ହେବି ସିନା ମୁହିଁ ରଖିଲି ନିଶ, ବାପା ବୋଉ ହେଲେ କିଆ ଜୋକର ବେଶ। ଚନ୍ଦା ମୁଣ୍ଡେ ବାଳ ଭରି ଗଲା ବାପାର, ଆଉ ଧଳା ବାଳ କଳା ହେଲା ମୋ ବୋଉର। ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର, ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର। ଦୁଧ ଖଡ଼ି ବହି ପତ୍ର ପପୁ ବୋତଲ, ସାଇତି ରଖିଥା ପାଟ ଶାଢ଼ୀ ରେଣୁର। ବାହାରିଲେ ନୂଆ ପାଞ୍ଜି କରି ବିଚାର, ମାସକରେ କରାଇବି ତୋ ବାହାଘର। ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର, ନିତିଆରେ ନିତିଆରେ ଭାଙ୍ଗି ଗଲା ସପନ ମୋର। ମନେ ରଖ ଏ ଗାଁର ଭଉଣୀ ଭାଇ ହେବନି ରସିକ ଧନ ମାଗିବ ନାହିଁ ସାଜିବନି ଆମ ଭଳି କେଭେ ଜୋକର ସାଜିଲେ ଉଜୁଡ଼ି ଯିବ ସଜଡ଼ା ଘର ନିତିଆରେ ନିତିଆରେ ଭାଙ୍ଗିଗଲା ସପନ ମୋର ନିତିଆରେ ନିତିଆରେ ଭାଙ୍ଗିଗଲା ସପନ ମୋର
କା